ଖ୍ରୀଷ୍ଟିଆନ ହେଉ ବା ଅଖ୍ରୀଷ୍ଟିଆନ ହେଉ, ପ୍ରତ୍ୟେକେ ରୋଗରେ ପଡ଼ିଥାନ୍ତି। ଅନେକ ସମୟରେ ଆମେ ନିଜ ଶରୀରର ଯତ୍ନ ନେଇନଥାଉ, ତେଣୁ ଆମେ ରୋଗରେ ପଡ଼ୁ। ଅନେକ ଜଣ ଭଲ ଖାଇବାକୁ ପାଆନ୍ତି ନାହିଁ, ତେଣୁ ରୋଗରେ ପଡ଼ିଥାନ୍ତି। ଶୈତାନ ବାଟରେ ଯାଇ ଆମେ କେବେ କେବେ ରୋଗରେ ପଡ଼ିଥାଉ। ଆହୁରି ଅନେକ ଅଛନ୍ତି ଯେଉଁମାନେ ଗୁଣି ଗାରିଡ଼ି କରିବା ଦ୍ୱାରା ମଧ୍ୟ ରୋଗରେ ପଡ଼ିଥାନ୍ତି। ତେବେ ଜଣେ ଖ୍ରୀଷ୍ଟିଆନକୁ ରୋଗ ହେଲେ ସେ କ'ଣ କରେ? ସେ ଏହି ରୋଗରୁ ସୁସ୍ଥ ହେବା ପାଇଁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରେ, କାରଣ ସେ ଜାଣେ ପ୍ରଭୁ ଯୀଶୁଙ୍କର ଶକ୍ତି ସବୁଠାରୁ ବେଶି। କୌଣସି ଗୁଣିଆ ନିକଟକୁ କେବେ ହେଲେ ଯାଅ ନାହିଁ, କାରଣ ମନ୍ଦ ଶକ୍ତି କେବେ ହେଲେ ରୋଗ ସୁସ୍ଥ କରିପାରେ ନାହିଁ। ସୁସ୍ଥ ହେବା ପାଇଁ ବରଂ ଡାକ୍ତରଖାନାର ସାହାଯ୍ୟ ନେବା ଉତ୍ତମ। ରୋଗରୁ ରକ୍ଷା ପାଇବା ପାଇଁ ନିଜ ଶରୀରର ଓ ପିଲାମାନଙ୍କର ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ।